କ'ଣ ପାଇଁ ରାଗୁଛ ଯେ? ବୋଉକୁ ତମ ଫଟୋ ଦେଖେଇଲି, ସେ କହିଲେ ତମେ ଆମ ଘରର ବୋଉ ହେଇକି ଆସିବ।
କାହିଁ ରାଗିବେନି, କାହିଁ ରାଗିବେନି, ସେ ଯେଉଁ ମୁଖିଆ ପୁଅ ମୋ ପଛରେ ପୁରା ପଡ଼ିଯାଇଛି, ଖାଲି ସେ ମୁଖିଆର ପୁଅ ହେଇଗଲା, ନହେଲେ
କ'ଣ କହୁଛି ଯେ?
ସେ
ତମ ବୋଉକୁ ଆମ ବାହାଘର ବିଷୟରେ କହିଛ ନା କହିନ?
ତମ ଘରର ଜୋଇ ହେବି ବୋଲି ତମ ବୋଉକୁ ତମେ କହିଛ ନା କହିନ? ଆଉ ଯଦି ନ କହିଛ ଜଲ୍ଦି କହ, କାହିଁକି ନା ଯେହେତୁ ତମକୁ ମୁଁ ଭଲ ପାଉଛି ଖାଲି ଭେଜ୍ ଭେଜ୍ରେ କଥା ହେଉଛି, ଆଉ ତମେ ମୋତେ ବାଧ୍ୟ କରନି ମୋ ପାଟିରୁ କେବଳ ନନ୍ ଭେଜ୍
କହିଦେଇଛି।
ଆଉ ଯଦି ନ କହିଥାନ୍ତ ତାହେଲେ ଗାଁରେ ନିଆଁ ଜଳିଥାନ୍ତା, ମୁଣ୍ଡ ଗଡ଼ିଥାନ୍ତା, ଟୋଟାଲ ରକ୍ତ ନଦୀ ବହିଥାନ୍ତା।
ବୁଝିଛ, କହିଦେଇଛ ଟି? ମୁଁ ଜାଣିଛି ତମେ କହିଦେଇଥିବ, ବିକଜ ୟୁ ଆର୍ ମାଇ ଆଣ୍ଡ ଆଇ ଆମ୍ ୟୋର୍ସ।
ସୋଳାକୁ ଛାଡ଼ିବିନି ଆଜି, ସୋଳାକୁ
ଏଇଥିପାଇଁ କହୁନଥିଲି।
ହଉ ତମେ ଟେନସନ୍ ହୁଅନି, ଏଥର ଫଗୁଣରେ ଯେମିତି ହେଲେ ମହୁରି ବାଜିବ, ଆଉ ତମେ ଏଇ ଆମ ଘରର ବୋହି ହେଇକି ଆସିବ।
ବଦଳେ ସିନ୍ଦୁର ନାଇବୁ ଆଉ କିଛି ଦିନ ରହ,
ଏଥର ଫଗଣି ବଜେଇ ମୋହରି ମିଳିଯିବୁ ମତେ କହ।
ପିନ୍ଧି ଦେବି ମୁଁ ମଙ୍ଗଳ ସୂତ୍ର, ବ୍ରାହ୍ମଣ ପଢ଼ିବି ବିବାହ ମନ୍ତ୍ର, ଏବେଠୁ କାଇଁ ଫୁଲେଇ ହଉ ଏତେ ମୁଁ ବୋଉ କହିଛି, ମୁଁ ବୋଉ କହିଛି ବୋଉ କରିବ ତତେ। ହାତ ଗଣ୍ଠି ପଡ଼ିଲେ ଯୋଡ଼ି ପୁରା ଜମି ଯିବ, ଯୋଡ଼ି ପୁରା ଜମି ଯିବ।
ତୁ ସିନେ ପଟ ପଗଡ଼ି ପିନ୍ଧି ବହି ପୁରା ଚଳି ଯିବ, ବହି ପୁରା ଚଳି ଯିବ।
ହା ତୋର ମୋର ହାତ ଗଣ୍ଠି ପଡ଼ିଲେ ଯୋଡ଼ି ପୁରା ଜମି ଯିବ, ଯୋଡ଼ି ପୁରା ଜମି ଯିବ। ଗାଉଁଲି ଝିଅ ତୁ ଭାରି ଚଗଲି, ତତେ ମୋ ଟିକେ ଦେଖିବି ବୋଲି ତୋ ଘର ଆଡ଼େ ବୁଲି ଯାଏ ମୁଁ କେତେ। ମୋ ବୋଉ କହିଛି, ମୋ ବୋଉ କହିଛି ବୋଉ କରିବ ତତେ।
ତତେ
ଦେଖିଲେ ରାଜ ଜେମା ବେଶରେ ମନ ହୁଏ ସକ ସକ, मन हुए सक सक सक
सक प्रस्ताव जी परे अमरी घर रही था कार्तिक मासटा सरु एबे ठु गई उछना हाते मो बहु कहि छे मो बहु कहि छे जोई करि बनते
कोन 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 जोई करिबा मु कर जिबी मु कोन उठाउ सुन करिबी हां क्वालिटी लोक मो भाई के ज्यादा खाता नहीं खतिया नहीं गोटे गामछा पके बोलती गोटे परिवारिया तुम पचर पड़ चाह देख लोटा पिंची चेन पिंची जोता छता पचर सब जिन मो पाखे अच्छी तुम मो पाखे न देखे कौन कह सब तुमको आगे कही
तुम्हें बुझ न कौन पाई सब मो पा
पाला चल
बापा
मुझे जमीदार ती गाँ दाण मो ना पकाउ
नहीं बाबा
एरे कौन चलची
ने मु ताकु
सोते ओ खाली घरु कुआ आ घरु कुआ
बाबा सो 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 ओरे जियो पिला दागे जापडा बादि पड़ेले कोन को ना घरु कुआ आ पांच मिनट के पटि जाय थांदा
हाय ओ बोले 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 बोले
हां गोटे गले कौन असुविधा अच्छी आरे लोक परीक्षा फेल है पूरी सप्लीमेंटर दी पास कर ना पढ़ा जाऊ ये तो मिलगला धन आय उछन
बो कही बो कही बो करते